ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଆ ପକ୍ଷ 2025 ପାଳନର 7 ନମ୍ବର ଦିନେ ଆଜି ବର୍ଣ୍ଣବୋଧ ଉତ୍ସବ ପାଳନ କରାଯିବ। ଏ ଅବସରରେ ଲୋକଙ୍କୁ ବର୍ଣ୍ଣବୋଧ ବଣ୍ଟାଯାଇକରି ଓଡ଼ିଆ ଭାଷା ଆଉ ବର୍ଣ୍ଣବାବ୍ଦେ ସଚେତନ କରାଯିବା। ସେଆଡ଼େ ଓଡ଼ିଆ ପକ୍ଷ ପାଳନର 6 ନମ୍ବର ଦିନେ ଗଲାକାଲି ସବୁ ଦେବାଳୟ ଆର୍ ଐତିହ୍ୟସ୍ଥଳୀମାନଙ୍କେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବାରୁ ଆଜି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ସ୍ୱାସ୍ଥ୍ୟକର ଆରମ୍ଭ ଆଶାବାଦୀ ଭବିଷ୍ୟତ ଆଜିର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ନବଜାତ ଶିଶୁ ଆଉ ପ୍ରସୂତି ମହିଳାମାନଙ୍କର ମୃତ୍ୟୁ ରୋକବାର ସହିତ ସେମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଅଧିକା ଧ୍ୟାନ ଦେବାଟା ଏ ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। 1950 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଫି ପଛରେ ଗୋଟିଏ ଖାସ୍ ବାର୍ତ୍ତା ଉପରେ ଜୋର୍ ଦିଆଯାଇକରି ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଏ ଅବସରରେ ସରକାରୀ, ବେସରକାରୀ ଆର୍ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ତରଫରୁ ଭିନ୍ ଭିନ୍ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଜୁନ୍ 21 ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ 75 ଦିନିଆ ଅବଗଣନା ମୂଲ ହୋଇଛି। ଏ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଉ ଆୟୁଷ ମନ୍ତ୍ରଣାଳୟ ତରଫରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗୋଟିଏ ବିଶାଳ ଯୋଗ ମହୋତ୍ସବର ଆୟୋଜନ କରାଯାଇଛି। ଆଜି ସକାଳର 6:30 ବଜେ ତକ ବିଶାଳ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ମୂଲ ହୋଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର ସ୍ୱାସ୍ଥ୍ୟ ଆଉ ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଛନ୍। ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥାନ ଏନ୍ଆଇଓଏସ୍ର ମାଧ୍ୟମିକ ଆଉ ଉଚ୍ଚ ମାଧ୍ୟମିକ ଶ୍ରେଣୀର ପରୀକ୍ଷା ଏପ୍ରିଲ୍ 9 ମୂଲ ହେବା। ଏଥିଲାଗି ଆଡ୍ମିଟ୍ କାର୍ଡ ଏନ୍ଆଇଓଏସ୍ ୱେବ୍ସାଇଟ୍ www.stmis.nios.ac.in ମିଳିପାରୁଛି। ଛାତ୍ରଛାତ୍ରୀମାନେ ୱେବ୍ସାଇଟ୍ରୁ ନିଜ ନିଜର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ଼୍ କରିପାରିବେ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ 73 ନମ୍ବର ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ ମୂଲ ହେଉଛି। 14 ତାରିଖ ତକ୍ ହେବାର୍କେ ଥିବା ଚାମ୍ପିୟନ୍ସିପ୍ଟି 26 ପୁରୁଷ ଆଉ 9 ମହିଳା ଦଳ ଭିତରେ 48 ମ୍ୟାଚ୍ ଖେଳାଯିବା। ଇଥି ସିଆଇଏସ୍ଏଫ୍, ସିଆର୍ପିଏଫ୍, ବିଏସ୍ଏଫ୍, ଆଇଟିବିପି ଆଉ ଏସ୍ଏସ୍ବି ବାଗିର କେନ୍ଦ୍ରୀୟ ସଶସ୍ତ ବାହିନୀର ଦଳମାନେ ଭାଗ ନେଇଛନ୍ ବୋଲି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍। ଇତାର ଆଗନୁ ଗଲାକାଲି ବେଲବୁଡ଼େ ଶ୍ରୀ ଖୁରାନିଆ ଚାମ୍ପିୟନ୍ସିପ୍ର ଲୋଗୋ ଆର୍ ମାସ୍କଟ୍ ଆଶାକେ ଉନ୍ମୋଚନ କରିଛନ୍। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଆର୍ ଯୁବ ବ୍ୟାପାର ବିଭାଗ ଆଉ ଓଡ଼ିଶା ଫୁଟବଲ ଏସୋସିଏସନ୍ ତରଫରୁ ଆଜିଠାରୁ ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍ର 15 କମ୍ ବୟସର ବର୍ଗର ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ ମ୍ୟାଚ୍ ହେବା। ପହିଲା ଖେପେ ରାଜ୍ୟର 15 ଜିଲ୍ଲାନ ଏହି ପ୍ରତିଯୋଗିତା ମୂଲ ହୋଇସାରିଥିଲା ବେଲକେ 2 ନମ୍ବର ଖେପେ ଆଜି ବରଗଡ଼ ସହିତ ଭିନ୍ ଭିନ୍ ଜିଲ୍ଲାନ ମ୍ୟାଚ୍ ମୂଲ ହେଉଛି। ଏହି ପ୍ରତିଯୋଗିତାନୁ ବଛା ହୋଇକରି ଭଲ୍ ଖେଳାଳିମାନେ ଆନ୍ତଃ ରାଜ୍ୟ ଫୁଟବଲ ପ୍ରତିଯୋଗିତାମାନଙ୍କେ ଓଡ଼ିଶା ଫୁଟବଲ ଏସୋସିଏସନ୍ର ପ୍ରତିନିଧିତ୍ୱ କରିବେ ବୋଲି ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଓକିଲ ସଂଘ ତରଫରୁ ଗଲାକାଲି ଶପଥ ସମାରୋହ ହୋଇଯାଇଛି। ସଂଘର ସଭାପତି ଗୋବର୍ଦ୍ଧନ ସୁନାଙ୍କ ସହିତ ଭିନ୍ ଭିନ୍ ପଦପଦବୀ ଲାଗି ନିର୍ବାଚିତ ସଦସ୍ୟମାନେ ଶପଥ ପାଠ କରିଛନ୍। ଆଗର ସଭାପତି ଦିନେଶ ତିୱାରୀ ନୂଆ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରିଛନ୍। ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଇତାର ସହିତ ଏକତା ଛକ୍ନ ସାମୁହିକ ହନୁମାନ ଚାଲିସା ପାଠ କରାଯାଇଥିଲା। ସେନ୍ତା ଜିଲ୍ଲାର ଖଡ଼ିଆଲ ରାମସ୍ୱାମୀ ମନ୍ଦିରଠାରେ ରାମ ଜନ୍ମୋତ୍ସବ ପାଳିତ ହୋଇଯାଇଛି। ରାମନବମୀ ପାଳନ କମିଟି ତରଫରୁ ଏ ଅବସରରେ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ବର୍ତ୍ତିର ଖରାର ମୁକାବିଲା ଲାଗି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଗୋଟିଏ ତାଲିମ ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକନ ଜିଲ୍ଲାସ୍ତରୀୟ ଆଉ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇକରି ଜିଲ୍ଲାନ ଖରାର ମୁକାବିଲା, ଝାଉମରା ଆଉ ସତର୍କତା ବାବଦେ ତାଲିମ ନେଇଥିଲେ। ଏ ଅବସରରେ ଖରା ଆଉ ଝାଉମରା ଲାଗି ସ୍ଥାୟୀ ନିରାକରଣ ଦିଗେ ଦୀର୍ଘମିଆଦୀ ବିଷୟ ଉପରେ ଆଲୋଚନା ହୋଇଥିଲା। ବଙ୍ଗୋପସାଗରନୁ ଆର୍ଦ୍ର ପବନ ବୋହୁଥିବାରୁ ଆଉ ପଶ୍ଚିମ ଦିଗୁ ଆସୁଥିବା ଶୁଖା ପବନ ଲାଗି ରାଜ୍ୟର କେତେଟା ଜାଗାନ ବର୍ଷା ହେଉଥିବାର ବେଳେ ଅଲଗା କେତେଟା ଜାଗାନ ଗରମ ଆର୍ ଗୁମ୍ଘୁମଉଛି। ଆଇବା 8-11 ତାରିଖ ତକ ରାଜ୍ୟର କେତେଟା ଇଲାକାନ ବିଜୁଳି ମାରିକରି ବର୍ଷା ହୋଇପାରେ। ଏଥିଲାଗି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା, କୋରାପୁଟ ଆର୍ ମାଲକାନଗିରି ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଆଜିନୁ ରାଜ୍ୟର ବଡ଼ଭାଗି ଜାଗାନ ତାତି 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।